ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର, ପହଲା ମୁଖ୍ୟ ଖବର। ଭୁବନେଶ୍ୱର ଆଇବା କାଲିନୁ ମୂଲ ହେବା ସର୍ବଭାରତୀୟ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ଉପରବେଲା ଭୁବନେଶ୍ୱର ପହଞ୍ଚିବେ। ସୁନ୍ଦରଗଡ଼ବାସୀଙ୍କର ଇଚ୍ଛା ବିରୋଧ ନ ସରକାର ନାଇନିଅନ୍ କେନ୍ସି ପଦକ୍ଷେପ କହିଲେ ମୁଖ୍ୟମନ୍ତ୍ରୀ। ନୀତି ଆୟୋଗ ଢାଞ୍ଚା ଥି ରାଜ୍ୟ ଯୋଜନା ବୋର୍ଡର ହେବା ପୁନର୍ଗଠନ। ଆଉ ଶୀତକାଳୀନ ଅଧିବେଶନର ତିନି ନମ୍ବର ଦିନେ ସୁରୁଖନ୍ନ ଚାଲିଛି ବିଧାନସଭା। ଏଥର ପୁରା ଖବର। ଭୁବନେଶ୍ୱର ଆଇବା କାଲ ସର୍ବଭାରତୀୟ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ମୂଲ ହେବା। ଆଇବା ଡିସେମ୍ବର ମାସର ଏକ ତାରିଖ ତକ ଇ ସମ୍ମିଳନୀ ଚାଲବା। ପହିଲା ଥର ଭୁବନେଶ୍ୱର ନ ହେବାର୍କେ ଯାଉଥିବାର ଇ ସମ୍ମିଳନୀ ଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ଇ ସମ୍ମିଳନୀ ହେବାର୍କେ ଯାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲ ତିନିଦିନିଆ ଓଡ଼ିଶା ଗସ୍ତନ ଆସୁଛନ୍। ପ୍ରଧାନମନ୍ତ୍ରୀ ଉପରବେଲା ଭୁବନେଶ୍ୱର ବିମାନବନ୍ଦର ନ ପହଞ୍ଚିଲା ଉତ୍ତରୁ ଗୋଟିଏ ସାଧାରଣ ସଭାକେ ସମ୍ବୋଧନ କରବାର ସହିତ ରାଜଭବନ ତକ ରୋଡ୍ ଶୋ କରବେ। ହେତାର ଉତ୍ତରୁ ପ୍ରଧାନମନ୍ତ୍ରୀ ବିଜେପି ରାଜ୍ୟ କାର୍ଯ୍ୟାଳୟନ ଦଳୀୟ କର୍ମକର୍ତ୍ତାମାନଙ୍କ ସାଙ୍ଗେ ବୈଠକ କରବେ। ତିରିଶ ତାରିଖ ପ୍ରଧାନମନ୍ତ୍ରୀ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀଥି ଯୋଗଦେବେ। ଆଉ ରବିବାର ଦିନ ସେ ଦିଲ୍ଲୀ ଫିରବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଲାଗି ଭୁବନେଶ୍ୱରର କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସହରର ଛଅଟା ଇଲାକାନେ ନୋ ଫ୍ଲାଇଂ ଜୋନ୍ କରାଯିବା ସହିତ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ଲଗାଯାଇଛି। ସୁନ୍ଦରଗଡ଼ବାସୀଙ୍କର ଇଚ୍ଛା ବିରୋଧ ନ ସରକାର କେନ୍ସି ପଦକ୍ଷେପ ନାଇଁ ନିଅନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ସୁନ୍ଦରଗଡ଼କେ ଉତ୍ତର ଓଡ଼ିଶା ବିକାଶ ପରିଷଦ ନ ମିଶାଯିବା ବାବଦେ ସାମାଜିକ ଗଣମାଧ୍ୟମଟି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ସୁନ୍ଦରଗଡ଼ବାସୀ ଲମ୍ବା ସମୟ ହେଲାନ ଆମକୁ ଆଶୀର୍ବାଦ କରିଆସୁଛନ୍। ଆମେ ସୁନ୍ଦରଗଡ଼ବାସୀଙ୍କର ଭାବନାକେ ସମ୍ମାନ ଦେଉଛୁ। ହେଥିଲାଗି ସୁନ୍ଦରଗଡ଼ବାସୀଙ୍କର ଇଚ୍ଛା ବିରୋଧ ନ ସରକାର କେନ୍ସି ପଦକ୍ଷେପ ନାଇଁ ନିଅନ୍ ଆର୍ ସୁନ୍ଦରଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଲାଗି ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍। ନୀତି ଆୟୋଗ ଡାଞ୍ଚାତି ରାଜ୍ୟ ଯୋଜନା ବୋର୍ଡର ପୁନର୍ଗଠନ ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଆଜି ବିଧାନସଭାନ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ରଖିକରି ମୁଖ୍ୟମନ୍ତ୍ରୀ କହିଛନ୍, ନୀତି ଆୟୋଗ ଢାଞ୍ଚାତି ରାଜ୍ୟ ଯୋଜନା ବୋର୍ଡର ପୁନର୍ଗଠନ ଲାଗି ସରକାର ବିଶେଷଜ୍ଞମାନଙ୍କ ସାଙ୍ଗେ ଆଲୋଚନା କରୁଛନ୍। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ ଯେ ଆଘର ସରକାରଙ୍କର ଅମଲଥି ଗଲା 24 ବର୍ଷରେ ଯୋଜନା ବୋର୍ଡର ବୈଠକ ମାତ୍ର ଦୁଇଥର ବସିଥିଲା। ମହାନଦୀ ଅବବାହିକାନ ନୂଆ ଜଳଭଣ୍ଡାର ପ୍ରକଳ୍ପ ଆର୍ ବ୍ୟାରେଜ୍ ତିଆରବାର୍କେ ସରକାର ଭିନ୍ ଭିନ୍ କେନ୍ଦ୍ରୀୟ ସଂସ୍ଥା ଆର୍ ଜଳ ଆୟୋଗଙ୍କ ସାଙ୍ଗେ ବିଚାର ବିମର୍ଶ କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାନ କହିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍ ଯେ ପ୍ରକଳ୍ପମାନଙ୍କ ଲାଗି କେତେଟା କେନ୍ଦ୍ରୀୟ ସଂସ୍ଥାନ ଆର୍ ଜଳ ଆୟୋଗଙ୍କ ସାଙ୍ଗେ ବୈଷୟିକ ଅନୁମୋଦନ ବାବଦ ଆଲୋଚନା ଚାଲିଛି। ପ୍ରକଳ୍ପ ଲାଗି ମୁଖ୍ୟ ଯନ୍ତ୍ରୀମାନଙ୍କୁ ନକ୍ସା ଦିଆଯାଇଛି। ଆଇବା 15 ଦିନ ଭିତରେ ରାଜ୍ୟ ଜାରି ରହିଥିବା ସୁଭଦ୍ରା ଯୋଜନାର ଯାଞ୍ଚ ଶେଷ ହେବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍। ସେ କହିଛନ୍ ଯେ ଏଥି ଖାରଜ ତାଲିକାର ଯାଞ୍ଚ କରାଯିବା। ଯେନ୍ ଜିଲ୍ଲାନ କମ୍ ପଞ୍ଜୀକରଣ ହୋଇଛି ଆର୍ ଅୟତ୍କା ଖାରଜ ହୋଇଛି ସେ ତାର ଉପରେ ଜହ ଧ୍ୟାନ ଦିଆଯାଉଛି। ସବୁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆଉ ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫରୁ ରାଜ୍ୟର ଶିଶୁ ଯତ୍ନ ଅନୁଷ୍ଠାନ ସିସିଆଇମାନଙ୍କ ଛୁଆକୁ ନେଇକରି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ କ୍ରୀଡ଼ା ପ୍ରତିଯୋଗିତା ଆୟୋଜ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ସବର ଉଦ୍ଘାଟନ କରିକରି ସରକାର ଯୁଆନମାନଙ୍କର ପ୍ରତିଭାର ବିକାଶ ଲାଗି ଉତ୍ସାହବାଗୀ କାର୍ଯ୍ୟକ୍ରମମାନ ହାତକେ ନେଇଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ସବର ଉଦ୍ଘାଟନ କରିକରି ସରକାର ଯୁଆନମାନଙ୍କର ପ୍ରତିଭାର ବିକାଶ ଲାଗି ଉତ୍ସାହବାଗୀ କାର୍ଯ୍ୟକ୍ରମମାନ ହାତକେ ନେଇଛନ୍ ବୋଲି କହିଛନ୍। ଭୁବନେଶ୍ୱର ବିମାନବନ୍ଦରନୁ ଏତକର ଲକ୍ଷ୍ନୌ, ଜୟପୁର, କୋଚି, ଇନ୍ଦୋର ଆର୍ ଡେରାଡୁନ୍ ସହରକେ ବିମାନ ସେବା ମୂଲ ହେବା। ସୂଚନା ଅନୁସାରେ ଭୁବନେଶ୍ୱରନୁ ଆଇବା ବଛର ଜାନୁଆରୀ 1 ତାରିଖନୁ ଇନ୍ଦୋର ଆର୍ ଡେରାଡୁନ୍, 3 ତାରିଖନୁ ଲକ୍ଷ୍ନୌ, ଜୟପୁର ଆର୍ କୋଚିକେ ବିମାନ ଉଡ଼ବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବିଧାନସଭାର ଶୀତକାଳୀନ ଅଧିବେଶନର ତିନି ନମ୍ବର ଦିନେ ଭି ଆଜ ଗୃହକାମ ସୁରୁଖୁର୍ଣ୍ଣ ହୋଇଛି। ପ୍ରଶ୍ନକାଳୀନ ଆସିଥିବା 30 ମୌଖିକ ପ୍ରଶ୍ନ ଭିତରୁ 2 ପ୍ରଶ୍ନ ରୂପରେ ଗୃହନ ଆଲୋଚନା ହୋଇଥିଲା। ରାଜ୍ୟ ମହିଳା ବିରୋଧୀ ଅପରାଧର ତ୍ୱରିତ ବିଚାର ଲାଗି ସରକାର 4 ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନା କରବାର ପଦକ୍ଷେପ ନେଉଛନ୍ ବୋଲି ଆଲୋଚନାଥି ଭାଗ ନେଇକରି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ। ରାଜ୍ୟ ଡ୍ରେନେଜ୍ ବ୍ୟବସ୍ଥା ଓ ଜଳ ନିଷ୍କାସନକେ ସୁବ୍ୟବସ୍ଥିତ କରବାରକେ ଚଲତି 2024-25 ଆର୍ଥିକ ବଜେଟ୍ରେ 330 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶ୍ନକାଳୀନ ମୁଖ୍ୟମନ୍ତ୍ରୀଙ୍କ ତରଫୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମାହାଲିଂ କହିଥିଲେ। ରାଜ୍ୟ ବେଆଇନ ଖଣି କାରବାର ରୁକବାର୍କେ ତହସିଲ ସ୍ତରନ ଟାସ୍କଫୋର୍ସ ବନାବାର ଲାଗି ସରକାରଙ୍କ ପ୍ରସ୍ତାବ ରହିଛେ, ଆଉ ବେଆଇନ ଖଣି ଉତ୍ତୋଳନ ରୁକବାର୍କେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ନିୟୋଜନ ଲାଗି ସରକାର ବିଚାର କରୁଛନ୍ ବୋଲି ବିଧାନସଭାନ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ରାଜ୍ୟ ଖଣିନ କ୍ଷେତ୍ରନ ଗ୍ରେଡ୍ ପରିଚାଳନା ହେଉଥିବା ଦୁର୍ନୀତି ଆଉ ରାଜସ୍ୱ କ୍ଷତି କମ୍ କରାଯାଇପାରିଛି ବୋଲି ସେ କହିଛନ୍। ରାଜ୍ୟ ଖାଉଟିମାନଙ୍କୁ ଦରକାର ଅନୁସାରେ ଆଲୁ ଆର୍ ପିଆଜ ଯୋଗାବାର୍କେ 7 ରାଜ୍ୟନୁ ଆଲୁ ପିଆଜ ଆମଦାନୀ କରାଯାଉଛି ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାନ କହିଛନ୍। ସେ କହିଛନ୍ ଯେ ରାଜ୍ୟ ଲୋକମାନଙ୍କର ଚାହିଦା ଅନୁସାରେ ଉତ୍ପାଦନ କମ୍ ଥିବାରୁ ଅଲଗା ରାଜ୍ୟନୁ ଆଲୁ ପିଆଜ ଅଣାଯାଉଛି। ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ ଅନୁସାରେ ଇ ବଛର 133 ଜଣ ବ୍ୟବସାୟୀଙ୍କର ବିରୋଧନ ମାମଲା ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ବିଧାନସଭାନ ସୂଚନା ଦେଇଛନ୍। ଭୁବନେଶ୍ୱରନ ଆଇବା କାଲିନୁ ଆଇବା ମାସର 1 ତକ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀ ହେବାର୍କେ ଯାଉଥିବାନୁ ଆଇବା କାଲ ଆର୍ ପରଦିନ ବିଧାନସଭାର ଗୃହକାର୍ଯ୍ୟ ବନ୍ଦ ରହିବା। ଗୃହକାର୍ଯ୍ୟ ପରାମର୍ଶଦାତା କମିଟିର ବୈଠକ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବାଚସ୍ପତି ସୁରମା ପାଢ଼ୀ ଗଲାକାଲ ଗୃହନ ଘୋଷଣା କରିଛନ୍। ସୂଚନା ଅନୁସାରେ ଡିସେମ୍ବର 2 ନୁ ବିଧାନସଭାର ଗୃହକାମ ସ୍ୱାଭାବିକ ଭାବେ ଚାଲ୍ବା। ରାଜ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନତି ଗ୍ରାମୀଣ ଘର ଆବଣ୍ଟନ ଲାଗି ପଞ୍ଚାୟତିରାଜ ବିଭାଗ ତରଫୁ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି। ସୂଚନା ଅନୁସାରେ ଏତକର ଆବେଦନକାରୀ ଆବାସ ବାବଦ ସବୁ ତଥ୍ୟ ଆବାସ ପ୍ଲସ୍ ପୋର୍ଟାଲ୍ଥି ଅପ୍ଲୋଡ୍ କରିପାରିବେ। ଆବାସ ଘର ଆବଣ୍ଟନଥି ସ୍ୱଚ୍ଛତା ଆନ୍ବାର ସାଙ୍ଗେ ଯୋଗ୍ୟ ହିତାଧିକାରୀମାନଙ୍କର ପାଖେ ଯେନ୍ତା ଯୋଜନା ପହଞ୍ଚିପାରବା ହେଥିର୍ଲାଗି ପଞ୍ଚାୟତିରାଜ ବିଭାଗ ତରଫୁ ଏ ନୂଆ ମାର୍ଗଦର୍ଶିକା ତିଆରି କରାଯାଇଛି। ଆବେଦନକାରୀ ଯେନ୍ତା ନିଜେ ଆବାସ ପୋର୍ଟାଲ୍ଥି ତଥ୍ୟ ଅପ୍ଲୋଡ୍ କରିପାରିବେ ହେଟା ଶିଖାବାର୍କେ ଆଇବା ମାସର 2 ପଞ୍ଚାୟତ ସ୍ତରନ କର୍ମଶାଳା କରାଯିବା ବୋଲି ବିଭାଗ ତରଫୁ ସୂଚନା ଦିଆଯାଇଛି। ଦେଶକେ ଆଇବା 2025 ତକ ଯକ୍ଷ୍ମାମୁକ୍ତ କରବାର୍କେ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍। ସେ ଅନୁସାରେ ପହିଲା ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଝାରସୁଗୁଡ଼ା କଳାହାଣ୍ଡି ଆର୍ ସୁନ୍ଦରଗଡ଼ ସହିତ ରାଜ୍ୟର 15 ଜିଲ୍ଲାନ ଯକ୍ଷ୍ମା ପ୍ରତିଷେଧକ ଟିକାକରଣ ଚାଲିଛେ। ହେତି 18-60 ବୟସର ଯେନ୍ମାନେ ଗଲା 3 କେହିନି ଯକ୍ଷ୍ମା ରୋଗୀଙ୍କ ସଂସ୍ପର୍ଶଥି ଆସିଥିବେ ସେମାନଙ୍କର ଟିକାକରଣ କରାଯାଉଛେ। ବୌଦ୍ଧ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ବାଲ୍ୟବିବାହ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ବସନ୍ତ କୁମାର ପ୍ରଧାନଙ୍କର ଅଧ୍ୟକ୍ଷତାଟି ହୋଇଥିବା କାର୍ଯ୍ୟକ୍ରମଟି ବାଲ୍ୟବିବାହ ନିରାକରଣ ଆଇନ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଉପସ୍ଥିତ ସଭେ ବାଲ୍ୟବିବାହ ରୁକବାର ଦିଗେ କାମ କରବାର୍କେ ଶପଥ ନେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲନ ଥିବା ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ପରିସନ୍ନ ଆଜି ଡିଜିଟାଲ୍ ପେମେଣ୍ଟ ସଚେତନତା ଅଭିଯାନ ହୋଇଯାଇଛି। ହେତି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଯୋଗ ଦେଇକରି ଡିଜିଟାଲ୍ ପେମେଣ୍ଟ ବାବଦେ ଗ୍ରାହକମାନେ ସଚେତନ ହେଲେ ଖୁବ୍ଟେ ଯୋଜନାର ସୁଫଲ ପାଇପାରିବେ ବୋଲି କହିଥିଲେ। କାର୍ଯ୍ୟକ୍ରମଟି ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପ୍ରବନ୍ଧକ ସମୀର ମୁଦୁଲି ଷ୍ଟେଟ୍ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହିତ ବ୍ୟବସାୟୀ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ପୁରୁଣା କଟକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସନ୍ନ ରାଷ୍ଟ୍ର ଜାଗରଣରେ ନାଗରିକଙ୍କ କର୍ତ୍ତବ୍ୟ ଶୀର୍ଷକ ଆଲୋଚନାଚକ୍ର ହୋଇଯାଇଛି। ଡକ୍ଟର ପ୍ରମୋଦ କୁମାର ମହାପାତ୍ରଙ୍କର ଅଧ୍ୟକ୍ଷତାଟି ହୋଇଥିବା ଆଲୋଚନାଚକ୍ରଥି ଭୈରବୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣିଆ ମୁଖ୍ୟ ଅତିଥି ଆର୍ ଓଡ଼ିଶା ଶିକ୍ଷା ବିକାଶ କମିଟିର ବିଦ୍ୟୁତ୍ ପରିଷଦର ପ୍ରାନ୍ତ ସଂଯୋଜକ ଅଶ୍ୱିନୀ କୁମାର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ପଲସାଗୋରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଜୋନ୍ସ୍ତରୀୟ କବାଡ଼ି ଆର୍ ଖୋଖୋ ପ୍ରତିଯୋଗିତା ହୋଇଯାଇଛି। 5 ଜିଲ୍ଲାର ଭିନ୍ ଭିନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟନୁ ପ୍ରତିଯୋଗୀମାନେ ହେତି ଭାଗ ନେଇଥିଲେ। ଖୋଖୋ ପ୍ରତିଯୋଗିତାଟି ଖମ୍ବେଶ୍ୱରୀ କଲେଜ ଆର୍ କବାଡ଼ି ପ୍ରତିଯୋଗିତାଟି ଦାରିଙ୍ଗବାଡ଼ି କଲେଜ ଜୋନ୍ ଚମ୍ପିୟନ୍ ହୋଇଥିଲେ। ଭୁବନେଶ୍ୱରର କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଆର୍ ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ତରଫୁ ମିଳିତ ଭାବେ ପରିବେଶ ଲାଗି ଜୀବନଶୈଳୀ କାର୍ଯ୍ୟକ୍ରମ ହୋଇଯାଇଛି। ହେତି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପୂର୍ବାଞ୍ଚଳ ମହାନିର୍ଦ୍ଦେଶକ ଟିଭି କେ ରେଡ୍ଡି ଆର୍ ଭୁବନେଶ୍ୱର ପିଆଇବିର ଏଡିଜି ଅଖିଳ କୁମାର ମିଶ୍ର ଯୋଗ ଦେଇକରି ନିଜର ଜୀବନଶୈଳୀଥି ପରିବେଶ ଅନୁକୂଳ ସାମାନ ବ୍ୟବହାର କରବାର ଉପରେ ଜୋର ଦେଇଥିଲେ। ଭୁବନେଶ୍ୱରନ ଆଇବା କାଲିନୁ ମୂଲ ହେବା ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲ ଉପରବେଲା ଭୁବନେଶ୍ୱର ପହଞ୍ଚିବେ। ସୁନ୍ଦରଗଡ଼ବାସୀଙ୍କର ଇଚ୍ଛା ବିରୋଧନ ସରକାର 9 କେନ୍ସି ପଦକ୍ଷେପ କହିଲେ ମୁଖ୍ୟମନ୍ତ୍ରୀ। ନୀତି ଆୟୋଗ ଢାଞ୍ଚାଥି ରାଜ୍ୟ ଯୋଜନା ବୋର୍ଡର ହେବା ପୁନର୍ଗଠନ ଆଉ ଶୀତକାଳୀନ ଅଧିବେଶନର 3 ଦିନେ ସୁରୁଖୁର୍ଣ୍ଣ ଚାଲିଛି ବିଧାନସଭା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। জুহার।